ହଁ ଦୀପୁ
ନମସ୍କାର।
ନମସ୍କାର। ଆରେ ମୁଁ କ'ଣ ଶୁଣୁଥିଲି ଗୋଟେ ନୂଆ ସିନେମା ଷ୍ଟାର୍ଟ କରୁଛୁ।
ହଁ ଭାଇ ଆରମ୍ଭ ହଉଛି ବା।
ଆମ ଗୀତ କେବେଠୁ ଷ୍ଟାର୍ଟ କରିବା
ଭାଇ? ଆଉ ଭାଇ ଗୌରବାନନ୍ଦକୁ ଆଡ଼ଭାନ୍ସ ଦେଇ ସରିଛି, ସେ ଭଲ ଗୀତ କରୁଛନ୍ତି ତ, ପ୍ରଡ୍ୟୁସର କହିଲେ ତାଙ୍କୁ ଦେଇଦେବାକୁ।
ଅବଶ୍ୟ ସିଏ ଭଲ ଗୀତ କରୁଛି ଯେ, ଆରେ ତୁ ଏଠି ଟଙ୍କା 5000 ଫୋପାଡ଼ିଥାନ୍ତୁ, 5ଟା ଗୀତକୁ ଦେଇଥାନ୍ତି। ହଉ ହଉ ହଉ, କିଛି ଅସୁବିଧା ନାହିଁ, ସେ ଭଲ କରୁଛି।
ଭାଇ ରଖୁଛି, ଟିକେ କଲ୍ ଆସିଲାଣି ତ।
ସାର୍ ଗୋଟେ କଥା କହିବି, ଆପଣଙ୍କର ଆଉ ମାର୍କେଟ ନାହିଁ।
ୟୁ ଆର୍ ରାଇଟ୍। ଶୁଣ, ମାର୍କେଟକୁ ଏବେ ଘାଣ୍ଟିବାକୁ ପଡିବ, ଆଉ ଥରେ ମାର୍କେଟ ଗୋଟେ ହିଟ୍ ଦେବାକୁ ପଡିବ।
ଆଚ୍ଛା ଇଏ କହିଲ, ମାର୍କେଟରେ ବିକି ଚାଲିଛି?
ହିମାନ ଭାଇ ତ ଗଲା ପରେ ଏବେ କୁଲଦୀପ ଭାଇଙ୍କର ଚାଲିଛି।
ଓହୋ, ସେ କଥା କହୁନି, ମାର୍କେଟରେ ଏବେ ଇଏ ଟ୍ରେଣ୍ଡିଂ କି ଦଉଛି, କିଏ ବେଶୀ ଭାଇରାଲ?
ଭାଇରାଲ ହଁ, ଆମର ଏବେ ଅରିନ୍ଦ ଭାଇ।
ଓହୋ, ସିଏ ନୁହଁ, ଆଉ କିଏ ଯିବ?
ଆଉ ଆଉ ସାହୁ ଭାଉ ତ।
ଏଇଟା ଯାତ୍ରା ପେଣ୍ଡାଲ
ଏଇ ବର୍ଷ ସାର ଆଉ ଭାଇରାଲ କେହି ନାହିଁ, ପୂର୍ବ ବର୍ଷ ଜଣେ ଥିଲେ।
ଆଇପିଏଲ ସରିବାର ଆଉ କିଛି ଦିନ ବାକି ଅଛି। ହନେଷ୍ଟଲି କହୁଛି, ଇଏ ପୁରା ସିଜିନର ସବୁଠାରୁ ହଟେଷ୍ଟ ମୁମେଣ୍ଟ। 30ରେ ଫାଇନାଲ ମ୍ୟାଚ୍ ଅଛି, ଇଏ ସେଇ ମୁମେଣ୍ଟ ଯୋଉଥିରେ ଗୋଟେ ପ୍ରେଡିକ୍ସନ ସବୁକିଛି ଚେଞ୍ଜ କରିପାରିବ। ପୂର୍ବ ବର୍ଷ ଦିଲ୍ଲୀର ଗୋଟିଏ ଲୋକ ଠିକ୍ ପ୍ରେଡିକ୍ସନ କରି $71,000 ଜିତିଥିଲା। ମତେ ଲାଗୁଛି ମୁଁ ଏବେ ସେଇ ପାଖାପାଖି ପହଞ୍ଚିଗଲିଣି। ଏଇ ପ୍ଲାଟଫର୍ମ ଯୋଉଥିରେ ମିଲିୟନ୍ସ ଅଫ୍ ୟୁଜର୍ସ, ବଡ ବଡ କ୍ରିଏଟର ଆଉ ଷ୍ଟାର ଯେମିତିକି ୟୋନ ମୋର୍ଗାନ, ଡେଭିଡ୍ ୱାର୍ନର, ସୁନୀଲ ନାରାୟଣ ଟ୍ରଷ୍ଟ କରନ୍ତି। ତାହେଲେ ଡେରି କମ ପାଇଁ ଲିଙ୍କ କମେଣ୍ଟରେ ପିନ୍ ହେଇଛି, ଏବେ ହିଁ ଯାଆନ୍ତୁ, ପ୍ରେଡିକ୍ସନ କରନ୍ତୁ ଆଉ ନିଜ ରିୱାର୍ଡ କ୍ଲେମ୍ କରନ୍ତୁ।
ଆରେ ବାବୁ ଟିକେ ଶାନ୍ତିରେ ଶୋଇବାକୁ ବି ଦେବେନି, କିଏ କଲ୍ କରିଛି କେ ଜାଣେ। ହ୍ୟାଲୋ
ହ୍ୟାଲୋ, କିଏ କହୁଥିଲେ?
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଥିଲି।
ମଜା କରୁଛ, ତମେ ଗଲୁଆ ବୋଲି ସାରା ଓଡ଼ିଶା ଜାଣିଛି।
ଆରେ ବାବୁ, ତମେ ତ ଗୋବର୍ଦ୍ଧନକୁ କଲ୍ କରିଛ, ପୁଣି ପଚାରୁଛ କିଏ କହୁଥିଲ, ଆଉ କଣ କହିବି।
ହ୍ୟାଲୋ ଗୋବର୍ଦ୍ଧନ।
ଆଜ୍ଞା,
ମୁଁ ମ୍ୟୁଜିକ୍ ଡିରେକ୍ଟର ଦେବଶଙ୍କର କହୁଥିଲି।
ତ କଣ ହେଲା?
କିଛି ନାହିଁ, ତମ ପାଇଁ ଗୋଟେ ଗୀତ ଥିଲା।
ଗୀତ ଥିଲା?
ଆଚ୍ଛା, ଇଏ ତମେ ଗୀତ ଗାଇପାରିବ?
କିରିସ୍କା ଗାରା ଶୁଣିଗା, କିରିସ୍କା ଗାରା ଦିଲ ଲା ଦିଆ।
ତମେ ଗୀତ ଗାଇପାରିବ, କିଛି ଅସୁବିଧା ନାହିଁ, ତମକୁ ଆଡ୍ରେସଟା ପଠଉଛି।
ସାର ଆଡ୍ରେସ କଣ ପଠେଇବ ସାର, ମତେ ଗୋଟେ କାର ପଠେଇଦେବେ, ଗୀତ ଗାଇବାକୁ ଯିବି ନା।
ହଉ ଏଇଟା ଗୋଟେ କଥା।
ଆଜ୍ଞା ସାର, ସାର ମଜୁରୀ ମିଳିବ ତ ସାର?
ଆରେ ମଜୁରୀ କଥା କହୁଛ, ସେସବୁ ତମେ ବିଲକୁଲ ଟେନସନ ନିଅନି, ସବୁ ମିଳିଯିବ, ତମେ ଆସ।
ସାର ତା ସହିତ ମୁଁ ଟିକେ ଜଳୀୟ ପାନ ବାବଦକୁ।
ଓହୋ ଗୋବର୍ଦ୍ଧନ, ତମେ ସେ ଜଳୀୟ ପାନ, ସଳୀୟ ପାନ, କଳୀୟ ପାନ ସବୁ ଦିଆଯିବ, ତମେ ବାସ ଖାଲି ଆସିକି ପହଞ୍ଚ।
ଆଜ୍ଞା ଆଜ୍ଞା ସାର, କାଲି ପହଞ୍ଚିବି ସାର।
ହଉ ଗୋବର୍ଦ୍ଧନ, ସି ୟୁ।
ଠିକ୍ ଅଛି ସାର, ଠିକ୍ ଅଛି,
ବାଏ।
ଆଜ୍ଞା ଆଜ୍ଞା ଆଜ୍ଞା, ନମସ୍କାର ସାର। ଏଥର ଗୋବର୍ଦ୍ଧନ ଗୀତ ଗାଇବ, ଦେଖିବା ସୁପରଷ୍ଟାର ବାବୁ ସାର କେତେ ଦିନ ଆଉ ରାଜ କରିବ ଇଣ୍ଡଷ୍ଟ୍ରିରେ। ନେକ୍ସଟ ସୁପରଷ୍ଟାର ହବ ଗୋବର୍ଦ୍ଧନ। ଗାଡ଼ି ଗାଇକି ଗାଣ୍ଡି ପଠେଇଦେବି ଗୀତ।
ଏତେ ସୁନ୍ଦରୀ କାହିଁକି ବିଶୁଛ, ମତେ କାହିଁ କଲ ବଲ କରୁଛ, ତମ ସବୁବାରେ ଗୋଟେ ଲୋ ଅଲଗା ବେଶ, କେବେ
ଦେବେ ନୀଳ ନାଲି କଳା ଶାଢ଼ୀ ହଳଦିଆ ପାଟ ତମ ରୂପ ଦେଖି ଗୁଣ ଦେଖି ପିଲା ଭୁଲି ଯିବେ ବାଟ ତମେ ବରସାରାଣୀ ଶୀତ କାକର ପାଣି ଶୋଷ କୁନି ଅଟାଣି ତମେ ଯେମିତି କରାରେ ଟଙ୍କ ତୋରାଣୀ
ଏତେ
ସୁନ୍ଦରୀ କାହିଁକି ଦିଶୁଚ ତତେ କାଇଁ କନ ବନ କରୁଚ
ଚାଲନା ଚନ୍ଦ୍ରପୃଷ୍ଠରେ ଗୋଟେ ଘର କରିବା, ସେଇଠି ଗୋଟେ ଚୁଆ କରିବା, ଆଉ ଚୁଆ ନା ଦବା ଚନ୍ଦ୍ର।
ସୁନା ଧନ ହେଲା ଉଚ୍ଛନ ତନ, କାଇଁ ପାଇବା ସେ ପବିତ୍ର ମନ, ପ୍ରେମ ଥିବ ଥିଲେ ପାଖରେ ଧନ, ରାତି ବାହି ଗଲେ ଅଲଗା ଜହ୍ନ। ଏତେ ସୁନ୍ଦରୀ କାହିଁକି ଦିଶୁଚ ମତେ କାହିଁ ଖଲ ଭଲ କରୁଚ ଏତେ ସୁନ୍ଦରୀ କାହିଁକି ଦିଶୁଚ
ଟିକେ ଆଖି ବନ୍ଦ କର ନା।